ବର୍ତ୍ତମାନ ଆମ ଏକୋଇଶ ନମ୍ବର ୱାର୍ଡରେ ଯୋଉ ଜଳଛତ୍ର ଉଦ୍ଘାଟନ ହେଲା, ଆମ ପ୍ରିୟ ବିଧାୟକ ସୁଶାନ୍ତ ଭାଇ ଆଜି ଉଦ୍ଘାଟନ କଲେ, ଆଉ ଆମ ସିଏଫଆର ଉତ୍ତମା ମ୍ୟାଡମ୍, ଆଉ ରୀନା ମ୍ୟାଡମ୍, ଆଉ ତିନି ଜଣ କର୍ପୋରେଟର ଭାରତୀ ମ୍ୟାଡମ୍, ଅଚ୍ୟୁତାନନ୍ଦ ସ୍ୱାଇଁ, ପୂଜା ମ୍ୟାଡମ୍ ସବୁ ରହି ଉଦ୍ଘାଟନ କଲେ, ଓ ଆମ ବସ୍ତିର ମା ଭଉଣୀ ମାନେ ସବୁ ଉପସ୍ଥିତ ରହିଲେ। ତେଣୁ ଆଜି ଭାରି ବହୁତ ଭଲ ଲାଗିଲା, ଆଉ ମୁଁ ତେଣୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆଉ ପ୍ରତ୍ୟେକ ସାହିରେ ଏମିତି ଜଳଛତ୍ର ଉଦ୍ଘାଟନ ହଉ, ଆମ ବିଧାୟକ ଆସନ୍ତୁ, ଆମ ଉତ୍ତମା ଦିଦି ସିଏଫଆର ଆଉ ରୀନା ମ୍ୟାଡମ୍ ରୁହନ୍ତୁ, ଆମ କର୍ପୋରେଟର ମାନେ ସବୁ ରୁହନ୍ତୁ, ଆଉ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି।